ଆଦିପୁସ୍ତକ 48 ପର୍ବ ସେହିସବୁ ଘଟଣା ଉତ୍ତାରେ କେହି ଯୋସେଫଙ୍କୁ ସମ୍ବାଦ ଦେଇ କହିଲା, ଦେଖ, ତୁମ୍ଭ ପିତା ପୀଡ଼ିତ ଅଛନ୍ତି, ତହିଁରେ ସେ ଆପଣାର ଦୁଇ ପୁତ୍ର ମନସି ଓ ଇଫ୍ରୟମଙ୍କୁ ସଙ୍ଗରେ ନେଇଗଲେ। ସେତେବେଳେ କେହି ଯାକୁବଙ୍କୁ କହିଲା, ଦେଖ, ତୁମ୍ଭ ପୁତ୍ର ଯୋସେଫ ତୁମ୍ଭ ନିକଟକୁ ଆସିଅଛି, ତହିଁରେ ଇସ୍ରାଏଲ ଆପଣାକୁ ସବଳ କରି ଶଯ୍ୟାରେ ଉଠି ବସିଲେ। ଅନନ୍ତର ଯାକୁବ ଯୋସେଫଙ୍କୁ କହିଲେ, କିନାନ ଦେଶର ଲୁସ୍ ନାମକ ସ୍ଥାନରେ ସର୍ବଶକ୍ତିମାନ ପରମେଶ୍ୱର ମୋତେ ଦର୍ଶନ ଦେଇ ଆଶୀର୍ବାଦ କରି ଏହା କହିଥିଲେ, ଦେଖ, ଆମ୍ଭେ ତୁମ୍ଭକୁ ପ୍ରଜାବନ୍ତ ଓ ବହୁବଂଶ କରିବା ଓ ତୁମ୍ଭଠାରୁ ନାନା ଜନସମାଜ ଉତ୍ପନ୍ନ କରିବା, ପୁଣି ତୁମ୍ଭ ଭବିଷ୍ୟତ ବଂଶକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଏହି ଦେଶ ଦେବା। ଏହେତୁ ମିଶର ଦେଶରେ ତୁମ୍ଭ ନିକଟକୁ ମୋହର ଆସିବା ପୂର୍ବେ ତୁମ୍ଭର ଯେଉଁ ଦୁଇ ପୁତ୍ର ମିଶର ଦେଶରେ ଜନ୍ମିଥିଲେ ସେମାନେ ମୋହର ହେବେ, ରୁବେନ ଓ ସିମିଅନ ତୁଲ୍ୟ ଇଫ୍ରାଇମ ଓ ମନସି ମୋହର ହେବେ। ପୁଣି ଏମାନଙ୍କ ଉତ୍ତାରେ ତୁମ୍ଭର ଯେଉଁ ସନ୍ତାନ ଜାତ ହେବେ ସେମାନେ ତୁମ୍ଭର ହେବେ ଓ ଜ୍ୟେଷ୍ଠ ଭାଇମାନଙ୍କ ନାମରେ ଆପଣାପଣା ଅଧିକାରରେ ବିଖ୍ୟାତ ହେବେ। ପଦନ ଅରାମଠାରୁ କିଣାନ ଦେଶକୁ ମୋହର ଆଗମନ କାଳରେ ଇଫ୍ରାତାରେ ପହଞ୍ଚିବା ନିମିତ୍ତ କିଛି ଦୂର ଥାଉ ଥାଉ ରାହେଲ ପଥ ମଧ୍ୟରେ ମୋ ନିକଟରେ ମଲା, ତହିଁରେ ମୁଁ ସେଠାରେ ଇଫ୍ରାଥାରେ ଅର୍ଥାତ୍ ବୈଥେଲହେମର ପଥପାର୍ଶ୍ୱରେ ତାକୁ କବର ଦେଲି। ଅନନ୍ତର ଇସ୍ରାଏଲ ଯୋସେଫଙ୍କର ପୁତ୍ରମାନଙ୍କୁ ଦେଖି ପଚାରିଲେ, ଏମାନେ କିଏ? ତହିଁରେ ଯୋସେଫ ପିତାଙ୍କୁ କହିଲେ, ଏମାନେ ମୋହର ପୁତ୍ର, ପରମେଶ୍ୱର ଏମାନଙ୍କୁ ଏହି ଦେଶରେ ମୋତେ ଦେଇଅଛନ୍ତି। ତେବେ ଇସ୍ରାଏଲ କହିଲେ, ବିନୟ କରୁଅଛି, ଏମାନଙ୍କୁ ମୋ ନିକଟକୁ ଆଣ, ମୁଁ ଏମାନଙ୍କୁ ଆଶୀର୍ବାଦ କରିବି। ସେ ସମୟରେ ଇସ୍ରାଏଲ ବୃଦ୍ଧାବସ୍ଥା ପ୍ରଯୁକ୍ତ କ୍ଷୀଣଦୃଷ୍ଟି ହେବାରୁ ସ୍ପଷ୍ଟ ରୂପେ ଦେଖିପାରିଲେ ନାହିଁ, ଏଣୁ ଯୋସେଫ ତାଙ୍କ କତିକି ସେମାନଙ୍କୁ ଆଣିଦିଅନ୍ତେ ସେ ସେମାନଙ୍କୁ ଚୁମ୍ବନ ଓ ଆଲିଙ୍ଗନ କଲେ। ପୁଣି ଇସ୍ରାଏଲ ଯୋସେଫଙ୍କୁ କହିଲେ, ମୁଁ ଭାବିଥିଲି ତୁମ୍ଭ ମୁଖ ଆଉ ଦେଖିପାରିବି ନାହିଁ, ମାତ୍ର ଦେଖ, ପରମେଶ୍ୱର ତୁମର ବଂଶ ମଧ୍ୟ ମୋତେ ଦେଖାଇଲେ। ତେଣୁ ଯୋସେଫ ପିତାଙ୍କର ଦୁଇ ଜଙ୍ଘ ମଧ୍ୟରୁ ସେମାନଙ୍କୁ ନେଇ ଆପେ ଭୂମିଷ୍ଠ ପ୍ରଣାମ କଲେ। ଅନନ୍ତର ଯୋସେଫ ସେ ଦୁହିଁକି ନେଇ ଆପଣା ଦକ୍ଷିଣ ହସ୍ତରେ ଇଫ୍ରାଇମକୁ ଧରି ଇସ୍ରାଏଲଙ୍କର ବାମ ଭାଗରେ ଓ ବାମ ହସ୍ତରେ ମନସିକି ଧରି ଇସ୍ରାଏଲଙ୍କର ଦକ୍ଷିଣ ଭାଗରେ ଉପସ୍ଥିତ କରାଇଲେ। ତହିଁରେ ଇସ୍ରାଏଲ ଆପଣା ଦକ୍ଷିଣ ହସ୍ତ ବଢ଼ାଇ କନିଷ୍ଠ ଇଫ୍ରାଇମର ମସ୍ତକ ଉପରେ ରଖିଲେ, ପୁଣି ମନସିର ମସ୍ତକ ଉପରେ ବାମ ହସ୍ତ ରଖିଲେ। ସେ ବିବେଚନାପୂର୍ବକ ଆପଣା ହସ୍ତ ଏରୂପ ଚଳାଇଲେ, କାରଣ ମନସି ପ୍ରଥମ ଜାତ ଥିଲା। ଅନନ୍ତର ସେ ଯୋସେଫଙ୍କୁ ଆଶୀର୍ବାଦ କରି କହିଲେ, ଯେଉଁ ପରମେଶ୍ୱରଙ୍କ ସାକ୍ଷାତରେ ମୋହର ପୂର୍ବପୁରୁଷ ଅବ୍ରାହମ ଓ ଇସା ଗମନାଗମନ କରିଥିଲେ, ଯେଉଁ ପରମେଶ୍ୱର ଜନ୍ମାବଧି ଆଜି ପର୍ଯ୍ୟନ୍ତ ମୋତେ ପ୍ରତିପାଳନ କରିଅଛନ୍ତି, ଯେଉଁ ଦୂତ ସମସ୍ତ ଆପଦରୁ ମୋତେ ମୁକ୍ତ କରିଅଛନ୍ତି, ସେ ଏହି ବାଳକମାନଙ୍କୁ ଆଶୀର୍ବାଦ କରନ୍ତୁ, ଏମାନେ ମୋ ନାମରେ ଓ ମୋହର ପୂର୍ବପୁରୁଷ ଅବ୍ରାହମ ଓ ଇସାହାକଙ୍କ ନାମରେ ବିଖ୍ୟାତ ହେଉନ୍ତୁ, ପୁଣି ଏମାନେ ଦେଶ ମଧ୍ୟରେ ବୃଦ୍ଧି ପାଇ ଲୋକାରଣ୍ୟ ହେଉନ୍ତୁ। ସେତେବେଳେ ଇଫ୍ରାଇମର ମସ୍ତକରେ ପିତାଙ୍କର ଦକ୍ଷିଣ ହସ୍ତ ଦେଖି ଯୋସେଫ ଅସନ୍ତୁଷ୍ଟ ହେଲେ, ଏହେତୁ ଇଫ୍ରାଇମର ମସ୍ତକରୁ ମନସିର ମସ୍ତକରେ ତାହା ସ୍ଥାପନ କରିବାକୁ ପିତାଙ୍କର ହସ୍ତ ଉଠାଇ କହିଲେ, ପିତ ଏପରି ନୁହେଁ, ଏହି ଜଣ ଜ୍ୟେଷ୍ଠ ଏହାର ମସ୍ତକରେ ଦକ୍ଷିଣ ହସ୍ତ ଦିଅ। ମାତ୍ର ତାଙ୍କର ପିତା ଅସମ୍ମତ ହୋଇ କହିଲେ, ହେ ପୁତ୍ର, ତାହା ମୁଁ ଜାଣେ, ମୁଁ ଜାଣେ, ସେ ମଧ୍ୟ ଏକ ଗୋଷ୍ଠୀ ହେବ ଓ ସେ ମଧ୍ୟ ମହାନ ହେବ, ମାତ୍ର ତାହାର କନିଷ୍ଠ ଭ୍ରାତା ତାହାଠାରୁ ଅଧିକ ମହାନ ହେବ ଓ ତାହାର ବଂଶ ବହୁଗୋଷ୍ଠିକ ହେବେ। ସେହିଦିନ ସେ ସେମାନଙ୍କୁ ଆଶୀର୍ବାଦ କରି କହିଲେ, ଇସ୍ରାଏଲ ବଂଶ ଆଶୀର୍ବାଦ କରିବା ସମୟରେ ତୁମ୍ଭମାନଙ୍କ ଧରି କହିବେ, ପରମେଶ୍ୱର ତୁମ୍ଭକୁ ଇଫ୍ରାଇମ ଓ ମନସି ତୁଲ୍ୟ କରନ୍ତୁ। ଏହି ପ୍ରକାରେ ସେ ମନସିଠାରୁ ଇଫ୍ରାଇମକୁ ଅଗ୍ରଗଣ୍ୟ କଲେ। ଆଉ ଇସ୍ରାଏଲ ଯୋସେଫଙ୍କୁ କହିଲେ, ଦେଖ, ମୁଁ ମରୁଅଛି, ମାତ୍ର ପରମେଶ୍ୱର ତୁମ୍ଭମାନଙ୍କ ସଙ୍ଗରେ ଥିବେ ଓ ତୁମ୍ଭମାନଙ୍କୁ ପୁନର୍ବାର ପୈତୃକ ଦେଶକୁ ନେଇଯିବେ। ମୁଁ ଆପଣା ଖଡ଼ଗ ଓ ଧନୁ ଦ୍ୱାରା ଇମୋରିୟମାନଙ୍କ ହସ୍ତରୁ ଯେଉଁ ଅଂଶ ପାଇଅଛି ତୁମ ଭ୍ରାତୃଗଣ ଅପେକ୍ଷା ସେହି ଅଧିକ ଅଂଶ ତୁମ୍ଭକୁ ଦେଲି।